ओम शांति। 18 एप्रिल 2026 रो प्रातः मुरली। आज बाबा कहुचंती मीठे बच्चे, तुम्हें माने बाबांको द्वारा सम्मुखरे पाठ पढ़ुछ। तुमको सत्यजुगी राजत्वर योग्य हेबा पाए पवित्र निश्चित हेबा को पड़िव। प्रश्न, बाबांकर केउ कर्तव्य को केवल तुम्हें पिला माने ही जानिछ? उत्तर, तुमे मने जानिछ जे आमर बाबा आमर पिता शिक्षक तथा सद्गुरु मध्य अटंती। बाबा कल्पर संगम जुगरे ही आसुछंती पुरुणा दुनिया को नुआ करिबा पाए एवं एकमात्र आदि सनातन देवी देवता धर्मर स्थापना मध्य करिबा पाए। बाबा वर्तमान आंभ मानंको मनुष्यरु देवता करिबा पाए पाठ पढ़ाउछंती। एही कर्तव्य को आम मानंक व्यतीत आउ केही भी जानी नहांती। गीत, भोले नाथ से निराला, ओम शांति। ओम शांति रो अर्थ त पिला मानंक को बारंबार बुझा जाइछि। ओम रो अर्थ मो आत्मा ओ एहा मोर शरीर। शरीर मध्य कहि पारिबो जे एहा मोर आत्मा। जेपरि शिव बाबा कहुछंती तुमे मोर अट, पिला माने कहुछंती बाबा आपण आमर, सही परी आत्मा मध्य कहुची मोर शरीर, शरीर कहुची मोर आत्मा। आत्मा जानिछि मु अविनाशी अटे, आत्मा बिना शरीर किछि करि पारिबो नाही। शरीर त अछि कहुछंती मु आत्मा को कष्ट दियो नाही। मोर आत्मा पाप आत्मा अटे अथवा पुण्य आत्मा अटे। तुमे जानिछ जे मो आत्मा सत्य जुगरे पुण्य आत्मा थिला। आत्मा निजे मध्य कहुचि मो सत्य जुगरे सतोप्रधान अथवा खांटी सुना थिली। वास्तवरे सुना नुहे किंतु एहार एक उदाहरण दिया जाइछि। मोर आत्मा पवित्र थिला, एबे तो निजको कहुछंती अपवित्र अटे। दुनियार लोके एकथा जानि नहांती। तुमको तो श्रीमत मिलुछि, तुमे एबे जानुछ जे आमर आत्मा सतोप्रधान थिला, एबे तमो प्रधान होई जाइछि। प्रत्येक जिनिस एहिपरि होइथाय, शैशव जुबा वृद्ध प्रत्येक जिनिस निश्चय नुआरु पुरुणा होइथाय। दुनिया मध्य प्रथमे सत्यजुग सतोप्रधान थिला, पुणि तमो प्रधान लौहजुगी होई जाइछि। सेथि पाई ही दुखी होई जाइछंती। सतो प्रधान अर्थ सुधुरी थिबा, तमो प्रधान अर्थ बिगिड़ी जाइथिबा। गीतरे मध्य कहुछंती बिगिड़ी को बनाने वाला, पुरुणा दुनिया बिगिड़ी जाइछि काहेकि ना रावण राज्य रे समस्ते पतित अटंती। सत्य जुगरे समस्ते पवित्र थिले, ताको नुआ निर्विकारी दुनिया कहा जाउछि। एहा हेला पुरुणा बिकारी दुनिया, एबे कलिजुग लौहजुगी अटे। एसबु कथा कौनसी स्कूल कलेज रे पढ़ा जाउ नाही। भगवान आसी पाठ पढ़ाउछंती एवं राजजोग सिखाउछंती। गीतारे मध्य लेखा जाइछि भगवान उवाच श्रीमद भगवत गीता। श्रीमद अर्थात श्रेष्ठ मत, श्रेष्ठ रु श्रेष्ठ सर्वोच्च भगवान अटंती। तांकर नाम एक्यूरेट शिव अटे। रुद्र जयंती अथवा रुद्र रात्रि केबे सुनी नथिबो, शिवरात्रि बोली कही थांती। शिव तो निराकार अटंती, तेबे निराकारंकर रात्रि अथवा जयंती किपरि पालन करा जिबो? श्रीकृष्णंक जयंती तो ठीक अछि, अमुकर संतान तांकर तिथि तारीख देखाउछंती, किंतु केही जानि नहांती जे शिव केबे जन्म हेले। एकथा तो जानिबा दरकार ना। एबे तुमको ज्ञान मिलुछि जे श्रीकृष्ण सत्यजुग आदिरे किपरि जन्म नेइथिले। तुमे कहुछ तांको 5000 वर्ष हेलाणी। सेमाने मध्य कहुछंती ख्रीष्टंकर 3000 वर्ष पूर्वरु भारत स्वर्ग थिला। इस्लामिंक आगरु चंद्रवंशी, तांको आगरु सूर्यवंशी थिले। शास्त्ररे सत्यजुग को लक्ष वर्ष लेखि देइछंती। मुख्य हेला गीता, ଗୀତା ଦ୍ୱାରା ହିଁ ଦେବୀ ଦେବତା ଧର୍ମର ସ୍ଥାପନା ହୋଇଛି। ତାହା ସତ୍ୟ ଯୁଗ ତ୍ରେତା ଯୁଗ ପର୍ଯ୍ୟନ୍ତ ଚାଲିଲା। ଅର୍ଥାତ୍ ଗୀତା ଶାସ୍ତ୍ର ଦ୍ୱାରା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ପରମପିତା ପରମାତ୍ମା କରିଲେ। ପୁଣି ତ ଅଧାକଳ୍ପ ନା କୌଣସି ଶାସ୍ତ୍ର ତିଆରି ହେଲା, ନା କୌଣସି ଧର୍ମ ସ୍ଥାପକ ଆସିଲେ। ବାବା ଆସି ବ୍ରାହ୍ମଣ ମାନଙ୍କୁ ଦେବତା କ୍ଷତ୍ରିୟ କରାଉଛନ୍ତି। ଅର୍ଥାତ୍ ବାବା ତିନିଟି ଧର୍ମ ସ୍ଥାପନା କରୁଛନ୍ତି। ଏହା ହେଲା ଲିପ ଧର୍ମ। ଏହାର ଆୟୁଷ କମ୍ ଅଟେ। ତେବେ ସର୍ବଶାସ୍ତ୍ରମୟୀ ଶିରୋମଣି ଗୀତା ଭଗବାନ ଗାନ କରିଛନ୍ତି, ବାବା ପୁନର୍ଜନ୍ମରେ ଆସୁନାହାନ୍ତି, ଜନ୍ମ ଅଛି କିନ୍ତୁ ବାବା କହୁଛନ୍ତି ମୋ ଗର୍ଭରେ ଆସୁନାହିଁ, ମୋର ପାଳନା ହେଉନାହିଁ। ସତ୍ୟଯୁଗରେ ମଧ୍ୟ ପିଲା ଜନ୍ମ ହେବେ, ସେମାନେ ଗର୍ଭ ମହଲରେ ରହିବେ। ରାବଣ ରାଜ୍ୟରେ ହିଁ ଗର୍ଭ ଜେଲରେ ଆସିବାକୁ ପଡୁଛି, ଜେଲରେ ପାପର ଦଣ୍ଡ ଭୋଗିଥାନ୍ତି। ଗର୍ଭରେ ପ୍ରତିଜ୍ଞା କରୁଛନ୍ତି ଆମେ ପାପ କରିବୁ ନାହିଁ, କିନ୍ତୁ ଏହା ହେଉଛି ପାପ ଆତ୍ମାମାନଙ୍କର ଦୁନିଆ। ଗର୍ଭରୁ ବାହାରି ଆସିଲେ ପୁଣି ପାପ କରିବାରେ ଲାଗି ପଡୁଛନ୍ତି। ସେଠିକାର କଥା ସେହିଠାରେ ହିଁ ରହିଯାଉଛି। ଏଠାରେ ମଧ୍ୟ ବହୁତ ପ୍ରତିଜ୍ଞା କରୁଛନ୍ତି ଯେ ଆମେ ପାପ କରିବୁ ନାହିଁ, ପରସ୍ପର ପ୍ରତି କାମ କଟାରୀ ଚଳାଇବାକୁ ନାହିଁ, ଅର୍ଥାତ୍ ବିକାରୀ କରାଇବୁ ନାହିଁ। କାହିଁକି ନା ଏହି ବିକାର ହିଁ ଆଦି ମଧ୍ୟ ଅନ୍ତ ଦୁଃଖ ଦେଉଛି। ସତ୍ୟ ଯୁଗରେ ବିଷ ରହିବ ନାହିଁ, ତେଣୁ ମନୁଷ୍ୟ ଆଦି ମଧ୍ୟ ଅନ୍ତ ଏକୋଇଶ ଜନ୍ମ ପର୍ଯ୍ୟନ୍ତ ଦୁଃଖ ଭୋଗିବେ ନାହିଁ। କାହିଁକି ନା ତାହା ରାମରାଜ୍ୟ ଅଟେ, ତାର ସ୍ଥାପନା ଏବେ ବାବା ପୁନର୍ବାର କରୁଛନ୍ତି। ସଙ୍ଗମରେ ହିଁ ସ୍ଥାପନା ହେବ ନା? ଯେଉଁ ଧର୍ମ ସ୍ଥାପକମାନେ ବି ଆସୁଛନ୍ତି ସେମାନେ କୌଣସି ପାପ କରନ୍ତି ନାହିଁ। ଅଧା ସମୟ ପୁଣ୍ୟ ଆତ୍ମା, ପୁଣି ଅଧା ସମୟ ପରେ ପାପ ଆତ୍ମା ହେଉଛନ୍ତି। ତୁମେ ସତ୍ୟଯୁଗ ତ୍ରେତାରେ ପୁଣ୍ୟ ଆତ୍ମା ହୋଇ ରହୁଛ, ପୁଣି ପାପ ଆତ୍ମା ହୋଇଯାଉଛ। ସତପ୍ରଧାନ ଆତ୍ମା ଯେତେବେଳେ ଉପରୁ ଆସେ ସେତେବେଳେ ସେ ଦଣ୍ଡ ଭୋଗି ନଥାଏ। ଖ୍ରୀଷ୍ଟଙ୍କ ଆତ୍ମା ମଧ୍ୟ ସ୍ଥାପନ କରିବାକୁ ଆସିଲେ, ତାଙ୍କୁ କୌଣସି ଦଣ୍ଡ ମିଳିପାରିବ ନାହିଁ। କୁହନ୍ତି ଖ୍ରୀଷ୍ଟଙ୍କୁ କ୍ରସ ଉପରେ ଚଢ଼ାଇଥିଲେ, କିନ୍ତୁ ତାଙ୍କର ଆତ୍ମା କୌଣସି ବିକର୍ମ କରିନଥିଲେ। ସେ ଯାହାଙ୍କ ଶରୀରରେ ପ୍ରବେଶ କରିଥାନ୍ତି ତାଙ୍କୁ ଦୁଃଖ ହୋଇଥାଏ, ସିଏ ସହନ କରିଥାନ୍ତି। ଯେପରି ଏହାଙ୍କ ଶରୀରରେ ବାବା ଆସୁଛନ୍ତି, ସେ ତ ସତପ୍ରଧାନ ଅଟନ୍ତି। କୌଣସି ଦୁଃଖ କଷ୍ଟ ବ୍ରହ୍ମାଙ୍କ ଆତ୍ମାକୁ ହେଉଛି, ଶିବ ବାବାଙ୍କୁ ହେଉନାହିଁ। ସେ ତ ସର୍ବଦା ସୁଖ ଶାନ୍ତିରେ ରହୁଛନ୍ତି, ସର୍ବଦା ପବିତ୍ର ଅଟନ୍ତି, କିନ୍ତୁ ଏହି ପୁରୁଣା ଶରୀରରେ ଆସୁଛନ୍ତି ନା? ସେହିପରି ଖ୍ରୀଷ୍ଟଙ୍କର ଆତ୍ମା ଯାହାଙ୍କ ଶରୀରରେ ପ୍ରବେଶ କରିଲେ ସେହି ଶରୀରକୁ କଷ୍ଟ ହେବ, ଖ୍ରୀଷ୍ଟଙ୍କ ଆତ୍ମା ଦୁଃଖ ଭୋଗିପାରିବ ନାହିଁ। କାହିଁକି ନା ଆତ୍ମା ସତୋ ରଜୋ ତମରେ ଆସୁଛି। ନୂଆ ନୂଆ ଆତ୍ମାମାନେ ମଧ୍ୟ ଆସୁଛନ୍ତି ନା, ତାଙ୍କୁ ପ୍ରଥମେ ନିଶ୍ଚୟ ସୁଖ ଭୋଗ କରିବାକୁ ପଡ଼ିବ, ସେମାନେ ଦୁଃଖ ଭୋଗିପାରିବେ ନାହିଁ। ନିୟମ ହିଁ କହୁନାହିଁ, ଏହାଙ୍କ ଶରୀରରେ ବାବା ବସିଛନ୍ତି, କୌଣସି ବି କଷ୍ଟ ବ୍ରହ୍ମାଙ୍କୁ ହେଉଛି, ଶିବ ବାବାଙ୍କୁ ନୁହେଁ। କିନ୍ତୁ ଏହି କଥା ତୁମେ ଜାଣିଛ, ଆଉ କାହାକୁ ଜଣା ନାହିଁ। ବର୍ତ୍ତମାନ ଏହିସବୁ ରହସ୍ୟ ବାବା ବସି ବୁଝାଉଛନ୍ତି। ଏହି ସହଜ ରାଜଯୋଗ ଦ୍ୱାରା ହିଁ ସ୍ଥାପନା ହୋଇଥିଲା, ପୁଣି ଭକ୍ତି ମାର୍ଗରେ ଏହି କଥାର ଗାୟନ କରାଯାଉଛି। ଏହି ସଙ୍ଗମରେ ଯାହା କିଛି ହେଉଛି ତାହା ଗାୟନ କରାଯାଉଛି। ଭକ୍ତି ମାର୍ଗ ଆରମ୍ଭ ହେଲେ ପୁନଶ୍ଚ ଶିବ ବାବାଙ୍କର ପୂଜା ହେଉଛି। ପ୍ରଥମେ ପ୍ରଥମେ କିଏ ଭକ୍ତି କରୁଛନ୍ତି? ଲକ୍ଷ୍ମୀ ନାରାୟଣ ରାଜତ୍ୱ କରିବା ସମୟରେ ପୂଜ୍ୟ ଥିଲେ, ପୁଣି ବାମ ମାର୍ଗରେ ଆସିବା ଦ୍ୱାରା ପୂଜ୍ୟରୁ ପୂଜାରୀ ହୋଇଯାଉଛନ୍ତି। ବାବା ବୁଝାଉଛନ୍ତି ତୁମର ପ୍ରଥମେ ପ୍ରଥମେ ବୁଦ୍ଧିରେ ଆସିବା ଉଚିତ ଯେ ନିରାକାର ପରମପିତା ପରମାତ୍ମା ଏହାଙ୍କ ଦ୍ୱାରା ଆମକୁ ପାଠ ପଢ଼ାଉଛନ୍ତି। ସାରା ବିଶ୍ୱରେ ଏଭଳି କୌଣସି ସ୍ଥାନ ହୋଇପାରିବ ନାହିଁ ଯେଉଁଠି ଏପରି ବୁଝାଉଥିବେ। ବାବା ହିଁ ଆସି ପୁନର୍ବାର ଭାରତକୁ ସ୍ୱର୍ଗର ବର୍ଷା ଦେଉଛନ୍ତି। ତ୍ରିମୂର୍ତ୍ତି ତଳେ ଲେଖାଯାଇଛି, ଦୈବୀ ବିଶ୍ୱର ସାମ୍ରାଜ୍ୟ ତୁମର ଈଶ୍ୱରୀୟ ପୈତୃକ ଜନ୍ମସିଦ୍ଧ ଅଧିକାର ଅଟେ। ଶିବ ବାବା ଆସି ତୁମ ସନ୍ତାନମାନଙ୍କୁ ସ୍ୱର୍ଗର ବାଦଶାହୀର ବର୍ଷା ଦେଇ ଯୋଗ୍ୟ କରାଉଛନ୍ତି। ତୁମେ ଜାଣିଛ ଯେ ବାବା ଆମକୁ ଯୋଗ୍ୟ କରାଉଛନ୍ତି, ଆମେ ପତିତ ଥିଲୁ ନା, ପବିତ୍ର ହୋଇଗଲେ ପୁଣି ଏହି ଶରୀର ରହିବ ନାହିଁ। ରାବଣ ଦ୍ୱାରା ଆମେ ପତିତ ହୋଇଛୁ, ପୁଣି ପରମପିତା ପରମାତ୍ମା ପବିତ୍ର କରି ପବିତ୍ର ଦୁନିଆର ମାଲିକ କରାଉଛନ୍ତି। ସେ ହିଁ ଜ୍ଞାନର ସାଗର ପତିତ ପାବନ ଅଟନ୍ତି। ଏହି ନିରାକାର ବାବା ଆମକୁ ପାଠ ପଢ଼ାଉଛନ୍ତି, ସମସ୍ତେ ତ ଏକାଠି ପଢ଼ିପାରିବେ ନାହିଁ। ତୁମେ ଅଳ୍ପ କେତେକ ସମ୍ମୁଖରେ ବସିଛ, ବାକି ଅନ୍ୟ ସବୁ ସନ୍ତାନମାନେ ଜାଣିଛନ୍ତି ଏବେ ଶିବ ବାବା ବ୍ରହ୍ମାଙ୍କ ଶରୀରରେ ବସି ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଉଥିବେ। ସେହି ମୁରଲୀ ଲେଖା ହୋଇ ଆସୁ, ଅନ୍ୟ ସତ୍ସଙ୍ଗରେ ଏପରି ବୁଝୁନାହାନ୍ତି। ଆଜିକାଲି ଟେପ୍ ରେକର୍ଡ ମଧ୍ୟ ବାହାରିଛି, ସେଥିରେ ରେକର୍ଡ କରି ପଠାଇ ଦେଉଛନ୍ତି। ସେମାନେ କୁହନ୍ତି ଅମୁକ ନାମଧାରୀ ଗୁରୁ ଶୁଣାଉଛନ୍ତି, ତାଙ୍କ ବୁଦ୍ଧିରେ ମନୁଷ୍ୟ ହିଁ ରହୁଛି। ଏଠାରେ ତ ସେ କଥା ନାହିଁ, ଏହି ନିରାକାର ବାବା ତ ଜ୍ଞାନର ସାଗର ଅଟନ୍ତି। ମନୁଷ୍ୟକୁ ଜ୍ଞାନର ସାଗର କୁହାଯାଏ ନାହିଁ, ଗାୟନ କରୁଛନ୍ତି ଈଶ୍ୱରୀୟ ପିତା ଜ୍ଞାନର ସାଗର, ଶାନ୍ତିର ସାଗର, ଦୟାର ସାଗର ଅଟନ୍ତି। ତେଣୁ ତାଙ୍କର ସମ୍ପତ୍ତି ମଧ୍ୟ ଦରକାର ନା, ତାଙ୍କ ପାଖରେ ଥିବା ଗୁଣ ପିଲାମାନଙ୍କୁ ମିଳିବା ଉଚିତ, ତାହା ଏବେ ହିଁ ମିଳୁଛି। ତାଙ୍କ ଗୁଣକୁ ଧାରଣ କରି ଆମେ ଏହିପରି ଲକ୍ଷ୍ମୀନାରାୟଣ ହେଉଛୁ। ସମସ୍ତେ ତ ରାଜାରାଣୀ ହେବେ ନାହିଁ, ଗାୟନ କରାଯାଏ ରାଜା ରାଣୀ ମନ୍ତ୍ରୀ ମଧ୍ୟ ରହିବେ ନାହିଁ। ମହାରାଜା ମହାରାଣୀଙ୍କ ପାଖରେ ଦକ୍ଷତା ରହିଥାଏ, ଯେତେବେଳେ ବିକାରୀ ହୋଇଯାଆନ୍ତି ସେତେବେଳେ ମନ୍ତ୍ରୀର ଆବଶ୍ୟକତା ପଡ଼େ। ଆଗରୁ ମିନିଷ୍ଟର ଆଦି ମଧ୍ୟ ନଥିଲେ, ସେଠାରେ ତ ଜଣେ ରାଜାରାଣୀଙ୍କ ଦ୍ୱାରା ରାଜ୍ୟ ଚାଲୁଥିଲା, ତାଙ୍କର ମନ୍ତ୍ରୀର କି ଆବଶ୍ୟକତା ରହିଛି। ରାୟ ନେବାର ଆବଶ୍ୟକତା ହିଁ ନାହିଁ, କାରଣ ସେ ନିଜେ ମାଲିକ ଅଟନ୍ତି। ଏହା ହେଉଛି ଇତିହାସ ଭୂଗୋଳ। କିନ୍ତୁ ଉଠିବା ବସିବା ସମୟରେ ପ୍ରଥମେ ପ୍ରଥମେ ବୁଦ୍ଧିରେ ଆସିବା ଦରକାର ଯେ ଆମକୁ ବାବା ପାଠ ପଢ଼ାଉଛନ୍ତି, ଯୋଗ ଶିଖାଉଛନ୍ତି, ତେଣୁ ଯୋଗର ଯାତ୍ରାରେ ରହିବାକୁ ହେବ। ଏବେ ନାଟକ ପୁରା ହେଉଛି, ଆମେ ବିଲକୁଲ ପତିତ ହୋଇଯାଇଛୁ, କାହିଁକି ନା ବିକାରଗ୍ରସ୍ତ ହୋଇଛୁ, ତେଣୁ ପାପ ଆତ୍ମା କୁହାଯାଉଛି। ସତ୍ୟ ଯୁଗରେ ପାପ ଆତ୍ମା ରହିବେ ନାହିଁ, ସେଠାରେ ପୁଣ୍ୟ ଆତ୍ମାମାନେ ରହିବେ, ତାହା ହେଉଛି ପ୍ରାରବ୍ଧ, ଯାହା ପାଇଁ ତୁମେ ଏବେ ପୁରୁଷାର୍ଥ କରୁଛ। ତୁମେମାନେ ଯୋଗର ଯାତ୍ରା କରୁଛ, ଯାହାକୁ ଭାରତର ଯୋଗ କୁହାଯାଉଛି, କିନ୍ତୁ ଅର୍ଥ ତ ବୁଝୁନାହାନ୍ତି ଯେ ଯୋଗ ଅର୍ଥାତ୍ ୟାଦ, ଯାହାଦ୍ୱାରା ବିକର୍ମ ବିନାଶ ହେଉଛି। ପୁଣି ଆମେ ଏହି ଶରୀର ଛାଡ଼ି ଘରକୁ ଚାଲିଯିବୁ, ତାକୁ ଶାନ୍ତିଧାମ କୁହାଯାଉଛି। ଆତ୍ମା କହୁଛି ମୁଁ ସେହି ଶାନ୍ତିଧାମର ବାସିନ୍ଦା ଅଟେ, ମୁଁ ସେଠାରୁ ଅଶରୀରୀ ହୋଇ ଆସିଛି, ଏଠାରେ ଅଭିନୟ କରିବା ପାଇଁ ଶରୀର ନେଇଛି। ଏକଥା ମଧ୍ୟ ବୁଝାଯାଇଛି ଯେ ପାଞ୍ଚ ବିକାରକୁ ମାୟା କୁହାଯାଉଛି, ଏହା ପାଞ୍ଚ ଭୂତ ଅଟେ। କାମର ଭୂତ, କ୍ରୋଧର ଭୂତ ନମ୍ବର ୱାନ୍ ହେଉଛି ଦେହ ଅଭିମାନର ଭୂତ। ବାବା ବୁଝାଉଛନ୍ତି ସତ୍ୟ ଯୁଗରେ ଏହି ବିକାର ରହିବ ନାହିଁ, ତାକୁ ନିର୍ବିକାରୀ ଦୁନିଆ କୁହାଯାଉଛି। ବିକାରୀ ଦୁନିଆକୁ ନିର୍ବିକାରୀ କରାଇବା ଏହା ତ ବାବାଙ୍କର ହିଁ କାର୍ଯ୍ୟ ଅଟେ। ତାଙ୍କୁ ହିଁ ସର୍ବଶକ୍ତିମାନ ଜ୍ଞାନର ସାଗର ପତିତ ପାବନ କୁହାଯାଉଛି। ବର୍ତ୍ତମାନ ସମୟରେ ଭ୍ରଷ୍ଟାଚାରରୁ ଜନ୍ମ ନେଉଛନ୍ତି, ସତ୍ୟ ଯୁଗରେ ହିଁ ନିର୍ବିକାରୀ ଦୁନିଆ ହେବ। ବାବା କହୁଛନ୍ତି ଏବେ ତୁମକୁ ବିକାରୀରୁ ନିର୍ବିକାରୀ ହେବାକୁ ପଡ଼ିବ। କହୁଛନ୍ତି ବିକାର ବିନା ପିଲା କିପରି ଜନ୍ମ ହେବେ। ବାବା ବୁଝାଉଛନ୍ତି ବର୍ତ୍ତମାନ ଏହା ତୁମର ଅନ୍ତିମ ଜନ୍ମ ଅଟେ, ମୃତ୍ୟୁ ଲୋକ ହିଁ ଶେଷ ହୋଇଯିବ, ପୁଣି ଏହାପରେ ବିକାରୀ ମନୁଷ୍ୟ ରହିବେ ନାହିଁ। ସେଥିପାଇଁ ବାବାଙ୍କ ପାଖରେ ପବିତ୍ର ହେବାର ପ୍ରତିଜ୍ଞା କରିବାକୁ ହେବ। କହୁଛନ୍ତି ବାବା ଆମେ ଆପଣଙ୍କ ଠାରୁ ସମ୍ପତ୍ତି ଅବଶ୍ୟ ନେବୁ, ସେମାନେ ମିଥ୍ୟା ପ୍ରତିଜ୍ଞା କରୁଛନ୍ତି। ଯେଉଁ ଭଗବାନଙ୍କ ନିକଟରେ ପ୍ରତିଜ୍ଞା କରୁଛନ୍ତି ତାଙ୍କୁ ତ ଜାଣିନାହାନ୍ତି ସେ କେବେ କିପରି ଆସୁଛନ୍ତି, ତାଙ୍କ ନାମ ରୂପ ଦେଶ କାଳ କ'ଣ ଅଟେ କିଛି ହେଲେ ବି ଜାଣିନାହାନ୍ତି। ବାବା ଆସି ନିଜର ପରିଚୟ ଦେଉଛନ୍ତି। ଏବେ ତୁମକୁ ପରିଚୟ ମିଳୁଛି, ସାରା ଦୁନିଆରେ କେହି ହେଲେ ଈଶ୍ୱରୀୟ ପିତାଙ୍କୁ ଜାଣିନାହାନ୍ତି। ଡାକୁଛନ୍ତି, ପୂଜା ମଧ୍ୟ କରୁଛନ୍ତି, କିନ୍ତୁ ତାଙ୍କର କର୍ତ୍ତବ୍ୟକୁ କେହି ହେଲେ ଜାଣିନାହାନ୍ତି। ଏବେ ତୁମେ ଜାଣୁଛ, ପରମପିତା ପରମାତ୍ମା ଆମର ପିତା ଶିକ୍ଷକ ସଦ୍ଗୁରୁ ଅଟନ୍ତି। ଏହି ବାବା ନିଜେ ଆସି ପରିଚୟ ଦେଉଛନ୍ତି ଯେ ମୁଁ ତୁମର ପିତା ଅଟେ, ମୁଁ ଏହି ଶରୀରରେ ପ୍ରବେଶ କରିଛି, ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା ହେଉଛି। କାହାର? ବ୍ରାହ୍ମଣମାନଙ୍କର। ପୁଣି ତୁମେ ବ୍ରାହ୍ମଣ ପାଠ ପଢ଼ି ଦେବତା ହେଉଛ, ମୁଁ ଆସି ତୁମକୁ ଶୂଦ୍ରରୁ ବ୍ରାହ୍ମଣ କରୁଛି। ବାବା କହୁଛନ୍ତି, ମୁଁ କଳ୍ପର ସଙ୍ଗମ ଯୁଗରେ ହିଁ ଆସୁଛି, ଏହି କଳ୍ପ 5000 ବର୍ଷର, ଏହି ସୃଷ୍ଟିଚକ୍ର ତ ଘୁରି ଚାଲିଛି, ମୁଁ ପୁରୁଣା ଦୁନିଆକୁ ନୂଆ କରିବା ପାଇଁ ଆସୁଛି। ପୁରୁଣା ଧର୍ମର ବିନାଶ କରି ପୁନର୍ବାର ମୁଁ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛି, ପିଲାମାନଙ୍କୁ ପଢ଼ାଉଛି। ପୁଣି ତୁମେ ପାଠ ପଢ଼ି 21 ଜନ୍ମ ପାଇଁ ମନୁଷ୍ୟରୁ ଦେବତା ହୋଇଯାଉଛ। ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ପ୍ରଜା ସମସ୍ତେ ତ ଦେବତା ଅଟନ୍ତି, ବାକି ପୁରୁଷାର୍ଥ ଅନୁସାରେ ଉଚ୍ଚ ପଦ ପାଇବେ। ଏବେ ଯିଏ ଯେତେ ପୁରୁଷାର୍ଥ କରିବେ ତାହା କଳ୍ପ କଳ୍ପ ଚାଲିବ। ଜାଣିଛନ୍ତି ଯେ ଆମେ କଳ୍ପ କଳ୍ପ ଏହିପରି ପୁରୁଷାର୍ଥ କରୁଛୁ, ଏଠାରୁ ଯାଇ ଏହି ପଦ ପ୍ରାପ୍ତ କରିବୁ। ଏକଥା ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମକୁ ନିରାକାର ଭଗବାନ ପାଠ ପଢ଼ାଉଛନ୍ତି, ତାଙ୍କୁ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ, ନଚେତ ବିକର୍ମ ବିନାଶ ହେବ ନାହିଁ। ମନୁଷ୍ୟମାନେ ଏକଥା ମଧ୍ୟ ଜାଣିନାହାନ୍ତି ଯେ ଆମେ କେତେ ଜନ୍ମ ନେଉଛୁ। ଶାସ୍ତ୍ରରେ କେହି ପୁଣି କାହାଣୀ ଲେଖି ଦେଇଛନ୍ତି, 84 ଲକ୍ଷ ଜନ୍ମ। ଏବେ ତୁମେ ଜାଣିଛ 84 ଜନ୍ମ ନେଉଛୁ, ଏହା ଅନ୍ତିମ ଜନ୍ମ ଅଟେ, ପୁଣି ଆମକୁ ସ୍ୱର୍ଗକୁ ଯିବାକୁ ହେବ। ପ୍ରଥମେ ବ୍ରହ୍ମ ଲୋକକୁ ଯାଇ ପୁଣି ସ୍ୱର୍ଗକୁ ଆସିବୁ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ, ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ 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 ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନମ୍ବର, ବାବାଙ୍କ ନିକଟରେ ଯେଉଁ ପବିତ୍ର ରହିବାର ଯେଉଁ ପ୍ରତିଜ୍ଞା କରିଛ ସେଥିରେ ମଜବୁତ ହୋଇ ରହିବାକୁ ହେବ। କାମ କ୍ରୋଧ ଆଦି ଭୂତମାନଙ୍କ ଉପରେ ନିଶ୍ଚିତ ବିଜୟ ପ୍ରାପ୍ତ କରିବାକୁ ହେବ। 2 ନମ୍ବର, ଚାଲି ବୁଲି ପ୍ରତ୍ୟେକ କାର୍ଯ୍ୟ କରି ପାଠ ପଢ଼ାଉଥିବା ବାବାଙ୍କୁ ମନେ ରଖିବାକୁ ହେବ। ବର୍ତ୍ତମାନ ନାଟକ ପୂରା ହେବାକୁ ଯାଉଛି, ସେଥିପାଇଁ ଏହି ଅନ୍ତିମ ଜନ୍ମରେ ନିଶ୍ଚିତ ପବିତ୍ର ହେବାକୁ ହେବ। ବରଦାନ, ସର୍ବସମ୍ପତ୍ତିରେ ଭରପୁର ହୋଇ ନିଜର ଚେହେରା ଦ୍ୱାରା ସେବା କରୁଥିବା ସଚ୍ଚା ସେବାଧାରୀ ଭବ। ଯେଉଁ ପିଲାମାନେ ସର୍ବସମ୍ପତ୍ତିରେ ସଦା ଭରପୁର ବା ସମ୍ପନ୍ନ ରହିଥାନ୍ତି ସେମାନଙ୍କର ନୟନ ଦ୍ୱାରା ବା ମସ୍ତକ ଦ୍ୱାରା ଈଶ୍ୱରୀୟ ନିଶା ଦେଖାଯାଇଥାଏ, ସେମାନଙ୍କର ଚେହେରା ହିଁ ସେବା କରିଥାଏ। ଯେଉଁମାନଙ୍କ ପାଖରେ ଅଧିକ କିମ୍ବା କମ୍ ଜମା ଥାଏ ତାହା ମଧ୍ୟ ସେମାନଙ୍କର ଚେହେରାରୁ ଜଣାପଡ଼ିଥାଏ। ଯେପରି କେହି ଯଦି ଉଚ୍ଚ କୂଳର ହୋଇଥାନ୍ତି ତେବେ ତାଙ୍କର ଚେହେରାରେ ହିଁ ସେହିଭଳି ଝଲକ ଏବଂ ଫଲକ ଅର୍ଥାତ୍ ନିଶା ଦେଖାଯାଉଥାଏ, ସେହିପରି ତୁମମାନଙ୍କର ଚେହେରା ପ୍ରତ୍ୟେକ ସଂକଳ୍ପ ପ୍ରତ୍ୟେକ କର୍ମକୁ ସ୍ପଷ୍ଟ କରିଦେଉ, ତେବେ କୁହାଯିବ ସଚ୍ଚା ସେବାଧାରୀ। ସ୍ଲୋଗାନ, ସମୟ ଏବଂ ସଂକଳ୍ପ ରୂପୀ ସମ୍ପତ୍ତିକୁ ସଞ୍ଚୟ କରି ଜମାର ଖାତାକୁ ବଢ଼ାଅ। ଅବ୍ୟକ୍ତ ଇଶାରା, ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ଯେତେବେଳେ ପରସ୍ପରକୁ ମିଠା ଖୁଆଉଛ ସେତେବେଳେ ଅଳ୍ପ ସମୟ ପାଇଁ ମୁଖ ମିଠା ହୋଇଯାଉଛି, କିନ୍ତୁ ତୁମେ ନିଜେ ହିଁ ମିଠା ହୋଇଯାଅ। ତୁମ ମୁଖରେ ସର୍ବଦା ମଧୁର ବାଣୀ ରହିଥାଉ, ଯେପରି ମିଠା ଖାଇବା ଦ୍ୱାରା ଏବଂ ଖୁଆଇବା ଦ୍ୱାରା ଖୁସି ହେଉଛ, ସେହିପରି ମଧୁର ବାଣୀ ନିଜକୁ ମଧ୍ୟ ଖୁସି କରିଥାଏ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁସି କରିଦେଇଥାଏ। ତେଣୁ ଏହିଭଳି ସର୍ବଦା ସମସ୍ତଙ୍କର ମୁଖ ମିଠା କରୁଥାଅ। ସର୍ବଦା ମିଠା ଦୃଷ୍ଟି, ମିଠା ବାଣୀ ଏବଂ ମିଠା କର୍ମ ହିଁ କର। ଓମ୍ ଶାନ୍ତି।